ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଲ, କଟକ, ପୁରୀ ଆର୍ ଭୁବନେଶ୍ୱର ଲୋକସଭା ଆସନ ସହିତ 42 ବିଧାନସଭା ଆସନ ଲାଗି ଆଜି ବାହାରିଲା ବିଜ୍ଞପ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ଅଭିଯୋଗ ମାମଲାର ରାୟକେ ସଂରକ୍ଷିତ ରଖିଲେ ଓଡ଼ିଶା ହାଇକୋର୍ଟ। ମୁନୁଷର ଆଭ୍ୟନ୍ତରୀଣ କଳାର ସୃଜନଶୀଳ ରୂପକେ ତହଙ୍କାବାର ଲାଗି ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ନୃତ୍ୟ ଦିବସ। ଆଉ ରାଜ୍ୟର କେତେଟା ଜିଲ୍ଲାନ ଆଇବା 4-5 ଦିନ ତକ ସ୍ୱାଭାବିକଠାନୁ 3-4 ଡିଗ୍ରୀ ସେଲ୍ସିୟସ୍ ଅହତକାର ହେବା ତାତି। ରାଇଜେ 3 ଖେପ୍ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛେ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଲ, କଟକ, ପୁରୀ ଆର୍ ଭୁବନେଶ୍ୱର ଲୋକସଭା ଆସନ ଆର୍ ଇତାର ଅଧୀନତି ଥିବା 42 ବିଧାନସଭା ଆସନ ଲାଗି ମେ ମାସର 25 ଦିନ ଭୋଟ୍ ନିଆଯିବା। ଆଇଠାନୁ ଏସବୁ ଆସନ ଲାଗି ନାମାଙ୍କନ ପ୍ରକ୍ରିୟା ମୂଲ ହୋଇଛେ। ଆଇବା ମାସ 6 ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ 7 ଦିନ ନାମାଙ୍କନ ପତ୍ର ଯାଞ୍ ଆର୍ 9 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛେ। ଇ କ୍ଷେପେ ରାଜ୍ୟର 94,41,797 ଜନ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ଭିତରେ 48,26,375 ଜନ ପୁରୁଷ ଭୋଟର, 46,14,134 ଜନ ମହିଳା ଭୋଟର ଆଉ 1,288 ଜନ ତୃତୀୟ ଲିଙ୍ଗି ଭୋଟର ଥିବା ଜଣାପଡ଼ିଛି। ସେନ୍ତା 2,35,764 ଜନ ଜୁଆନ ମତଦାତା ପହିଲା ଥର ଲାଗି ଭୋଟ୍ ଦେବେ। ଇ କ୍ଷେପ୍ର ମତଦାନ ଲାଗି ମୋଟ 10,515 ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଆର୍ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଲାଗି ବିଜେଡି ପ୍ରାର୍ଥୀ ଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍। ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରଦୀପ ଅମାତ ଆର୍ କଣ୍ଟାମାଲ ବିଧାନସଭା ଆସନ ଲାଗି ମହିଧର ରଣା ପ୍ରାର୍ଥୀପତ୍ର ଦାଖଲ କରିଛନ୍। ରାଇଜେ କନିଷ୍ଠ ଶିକ୍ଷକ ନିଯୁକ୍ତି ବାବଦେ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି ଆଜି ଓଡ଼ିଶା ହାଇକୋର୍ଟନ ହୋଇଥିଲା। ନିଯୁକ୍ତି ବିଜ୍ଞପ୍ତିର ନିୟମ ଆର୍ ସର୍ତ୍ତାବଳୀ ଆଧାରଥି ମେଧା ତାଲିକା ବାହାର ନାଇଁ କରାଇଥିବାରୁ ଇଟାକେ ଚ୍ୟାଲେଞ୍ଜ କରି କେତେଜଣ ପରୀକ୍ଷାର୍ଥୀ ହାଇକୋର୍ଟ ଯାଇଥିଲେ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ବାହାର କରାଇଥିବା ମେଧା ତାଲିକାକେ ଓଡ଼ିଶା ହାଇକୋର୍ଟ ଗଲା ମାର୍ଚ୍ଚ 12 ଦିନ ରଦ୍ଦ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆର୍ ବିଚାରପତି ଜଷ୍ଟିସ୍ ଏମ୍ଏସ୍ ରମଣଙ୍କର ଖଣ୍ଡପୀଠ ଗଲା 25 ଦିନ ମାମଲାର ଶୁଣାଣି କରିଥିଲେ। ଆଜି ରାୟ ପ୍ରକାଶ ଲାଗି ସମୟ ଧାର୍ଯ୍ୟ ହୋଇଥିବା ବେଳେ ଖଣ୍ଡପୀଠ ଏହି ମାମଲାର ରାୟକେ ସଂରକ୍ଷିତ ରଖିଛନ୍। ବିଜୁ ଜନତା ଦଳର ବରିଷ୍ଠ ନେତା ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇବାକାଲ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ବିଜୁ ଜନତା ଦଳ ତରଫରୁ ନିଆଯାଇଥିବା ସୂଚନା ଅନୁସାରେ ଶ୍ରୀ ପଟ୍ଟନାୟକ ତାରାତାରିଣୀ ପୀଠକେ ଯାଇକରି ମା'ଙ୍କର ଦର୍ଶନ କଲାଉଥିରୁ ଛତ୍ରପୁର ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପହଞ୍ଚକରି ନାମାଙ୍କନ ପତ୍ର ଦାଖଲ କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଦ୍ୱିପହରେ ଓଡ଼ିଶା ଗସ୍ତ ସାରିକରି ଫେରିଯାଇଛନ୍। ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ ସମୟଥି ଗଲାକାଲ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଆମ୍ବପୁଆଠାରେ ବିଜୟ ସଂକଳ୍ପ ସମାବେଶ ସେ ଯୋଗ ଦେଇଥିଲେ। ରାଜ୍ୟ ଆଉ କେନ୍ଦ୍ର ନ ବିଜେପି ସରକାର ଗଠନ ହେଲେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ଶ୍ରୀ ନଡ୍ଡା କହିଥିଲେ। ବ୍ରହ୍ମପୁରନୁ ଫେରିକରି ଶ୍ରୀ ନଡ୍ଡା ଭୁବନେଶ୍ୱରନ ଦଳୀୟ କର୍ମକର୍ତ୍ତାମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଘରୋଇ ବଜାରଥି ଷ୍ଟାର୍ଟଅପ୍ ସଂଖ୍ୟା ଜବର ବଢ଼ିଛେ ବୋଲି ସରକାରଙ୍କ ତରଫରୁ କୁହାଯାଇଛେ। ଦେଶେ 2014 ପାଖାପାଖି 350 ଷ୍ଟାର୍ଟଅପ୍ ୟୁନିଟ୍ ଥିବାବେଳେ ଏଛେନ୍ ଇତାର ସଂଖ୍ୟା 300 ଗୁଣା ବଢ଼ିଛେ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍। ସାରା ପୃଥିବୀର ଭାରତ ଷ୍ଟାର୍ଟଅପ୍ଥି 3 ଠାନ୍ ନେଇକରି ଘରୋଇ ବଜାରରେ ବଡ଼ ଇକୋସିଷ୍ଟମ୍ ହୋଇପାରିଛେ। ସେନ୍ତା ମହାକାଶ କ୍ଷେତ୍ରଥି ଘରୋଇ ବଜାର ଖୋଲବାର 4 ଭିତରେ ସ୍ୱେସ୍ ଷ୍ଟାର୍ଟଅପ୍ ସଂଖ୍ୟା 3 ବଢ଼ିଛେ। ଭାରତର ଅର୍ଥନୀତି 11 5 ଠାନ୍କେ ପହଞ୍ଚପାରିଛେ। 2047 ତକ୍ ଦେଶ 1 ଅର୍ଥନୀତି ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍। କଳାର ସୃଜନଶୀଳ ରୂପ ହେଉଛି ନୃତ୍ୟ, ଯେନ୍ଟା ମନୁଷ୍ୟର ଆଭ୍ୟନ୍ତରୀଣ ଶକ୍ତିକେ ତହଙ୍କ ବଢ଼ାବାର୍ତ୍ତି ସାହାଯ୍ୟସି। ଏହି ବାର୍ତ୍ତାକେ ନେଇକରି ଆଜି ସାରା ପୃଥିବୀନ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛେ। ଫି ବଛର ଏପ୍ରିଲ ମାସର 29 ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜିନ୍ ଜର୍ଜେସ୍ ନୋଭେନ୍ଙ୍କୁ ଶ୍ରୋତା କରିକରି ଏହି ଦିବସ ପାଳନ କରାଯାଉଛେ। 1982 ଇଣ୍ଟରନ୍ୟାସନାଲ ଥିଏଟର ଇନ୍ଷ୍ଟିଚ୍ୟୁଟ୍ର ନୃତ୍ୟ କମିଟି ତରଫ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରିବାର ଲାଗି ନିଷ୍ପଭି ନିଆଯାଇଥିଲା। ଫି ବଛର ଆନ୍ତର୍ଜାତୀୟ ନୃତ୍ୟ କମିଟି ତରଫ ଜଣେ ନୃତ୍ୟଗୁରୁ ନାହିଁ ତ ନୃତ୍ୟଶିଳ୍ପୀଙ୍କୁ ବଛାଯାଇସି ଆର୍ ସେମାନଙ୍କର ପ୍ରେରଣାତ୍ମକ ବାର୍ତ୍ତାକେ ଭିନ୍ ଭିନ୍ ଭାଷାଥି ଅନୁବାଦ କରାଇକରି ବିଶ୍ୱସ୍ତରଥି ପ୍ରସାର କରାଯାଇସି। ଓଡ଼ିଶାର ଭିନ୍ ଭିନ୍ ଲୋକକଳା ଯେନ୍ତାକି ଯାତ୍ରା, ଅଭିନୟ, ପାଲା, ଦାସକାଠିଆ, ଗୀତିନାଟ୍ୟ, ପୁତଲି ନାଚ, ଚୈତିଘୋଡ଼ା ନାଚ, ସ୍ୱାଙ୍ଗ, କେନ୍ଦ୍ରା ଗୀତ, ଖଞ୍ଜଣି ଆର୍ ଭଜନ ପିଢ଼ି ପିଢ଼ି ଧରିକରି ଓଡ଼ିଶା ସାହିତ୍ୟର ସୃଷ୍ଟି, ସ୍ଥିତି ଆର୍ ବିକାଶର ଗୋଟିଏ ବର୍କସ୍ ମାଧ୍ୟମ ହୋଇଆସୁଛେ। ଏହି ଅବସରରେ ରାଜ୍ୟର ଭିନ୍ ଭିନ୍ ଅନୁଷ୍ଠାନ ତରଫ କାର୍ଯ୍ୟକ୍ରମମାନ ଆୟୋଜନ ହେବାର ସମ୍ଭାଦ ମିଳିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶେ ଶିକ୍ଷାନୁଷ୍ଠାନମାନଙ୍କେ ହେଉଥିବା ରେଗିଂକେ ରୋକବାର ଦିଗେ ଫି ଜିଲ୍ଲାନ ଆଣ୍ଟି ରେଗିଂ କମିଟି ଗଠନ କରାଯିବା। ଇ ବାବଦେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫ ରାଜ୍ୟର ମୁଖ୍ୟ ଶାସନ ସଚିବ ଆର୍ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିକରି ଜଣାଇ ଦିଆଯାଇଛେ। ଜିଲ୍ଲାପାଳ, ଡେପୁଟି କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଆଣ୍ଟି ରେଗିଂ କମିଟିର ମୁଖ୍ୟ ରହିବାର ଲାଗି ଚିଠିଟି କୁହାଯାଇଛେ। ସେନ୍ତା ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଆର୍ ଉଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟ ଆର୍ ଜିଲ୍ଲାର ଏସ୍ପି ଏସ୍ଏସ୍ପି କମିଟିର ସଦସ୍ୟ ରହିବେ। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କମିଟିର ସଦସ୍ୟ ସଚିବ ରହିବେ। ଜିଲ୍ଲାସ୍ତରୀୟ ଆଣ୍ଟି ରେଗିଂ କମିଟି ଖରାଛୁଟି ଭିତରେ ପ୍ରସ୍ତୁତି ବୈଠକ କରିବା ବୋଲି ଚିଠିଟି କୁହାଯାଇଛେ। ଆଇବା ସାଧାରଣ ନିର୍ବାଚନକେ ଶାନ୍ତି ଶୃଙ୍ଖଳାର ସହିତ କରିବାର ଲାଗି ନିର୍ବାଚନ କମିଶନଙ୍କ ତରଫ ବିଜ୍ଞପ୍ତି ବାହାରିଲା ଉତ୍ତରୁ ଝାରସୁଗୁଡ଼ା ଜିଲ୍ଲାର ଦୁଇଟା ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲିଛେ। ଏହି ପ୍ରକ୍ରିୟାଥି ରାଜ୍ୟର ତିନିଟା ମୁଖିଆ ଦଳ ବିଜେପି, ବିଜେଡି ଆର୍ କଂଗ୍ରେସ ତରଫ ଜୋରଦାର ରାଜନୈତିକ ପ୍ରସ୍ତୁତି ମୂଲ ହୋଇଛେ। ଭିନ୍ ଭିନ୍ ଜାଗାନ ପ୍ରଚାର କାମ ସହିତ ରୋଡ୍ ଶୋ ଜରିଏ ଦଳର ଜନକଲ୍ୟାଣକାରୀ ଯୋଜନା ବାବଦେ କହିକରି ଭୋଟରମାନଙ୍କୁ ସେମାନଙ୍କର ଦଳକେ ଭୋଟ୍ ଦେବାର ଲାଗି ପ୍ରାର୍ଥୀମାନେ ନିବେଦନ କରୁଛନ୍। ଜବର ଖରା ସାଙ୍ଗେ ରାଜନୈତିକ ସରଗରମ ଭିଲ୍ ବଢ଼ୁଛେ। ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନ ବାବଦେ ଆମର ସମ୍ଭାଦଦାତା ବସନ୍ତ କୁମାର ଜେନାଙ୍କ ରିପୋର୍ଟ।
ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କେତେକ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିସାରିଲେଣି। ଗତ 2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବକିଶୋର ଦାସ ଝାରସୁଗୁଡ଼ା ବିଧାନସଭା ଆସନରେ ବିଜୟ ହୋଇଥିଲେ। ତାଙ୍କର ମୃତ୍ୟୁ ପରେ ଉପନିର୍ବାଚନରେ ତାଙ୍କର ଝିଅ ଦୀପାଳି ଦାସ ଏହି ଆସନରୁ ବିଜୟ ହୋଇ ପ୍ରତିନିଧିତ୍ୱ କରୁଛନ୍ତି। ଚଳିତ ନିର୍ବାଚନରେ ମଧ୍ୟ ଦୀପାଳି ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ତରଫରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ହିମାନନ୍ଦ ବିଶ୍ୱାଳଙ୍କ କନ୍ୟା ଅମିତା ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷରେ ବିଜେଡି ଦଖଲରେ ଥିବା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ତିନିଟିଯାକ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜୁ ଜନତା ଦଳ ତରଫରୁ ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ସେହିପରି ଭାରତୀୟ ଜନତା ପାର୍ଟି ତରଫରୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ନାମାଙ୍କନ ଦାଖଲ କରିଛନ୍ତି। ତିନି ଦଳର ପ୍ରାର୍ଥୀମାନେ ନିଜ ନିଜର ଦଳୀୟ କର୍ମୀମାନଙ୍କୁ ନେଇ ଭୋଟ୍ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି।
ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଆଜି ନିର୍ବାଚନ ଖର୍ଚ୍ଚ ପରିଚାଳନା ଅଧିକାରୀମାନଙ୍କୁ ନେଇକରି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାର ନିର୍ବାଚନକେ କେନ୍ତା କରି ଶାନ୍ତି ଶୃଙ୍ଖଳାତି କରାଯିବା ସେ ବାବଦେ ନିର୍ବାଚନ ପର୍ଯ୍ୟବେକ୍ଷକ ଗଙ୍ଗା ଶିଭାୟା ଜୋର୍ ଦେଇଥିଲେ। ଭୋଟ୍ ସମୟଥି ଖାସକରି ସାଧାରଣ ଲୋକେ ଯେନ୍ତା ଅସୁବିଧାଥି ନାଇଁ ପଡ଼ବେ ଆର୍ ନିର୍ବାଚନଥି ଭାଗ ନେଉଥିବା ପ୍ରାର୍ଥୀମାନଙ୍କର ଖର୍ଚ୍ଚା ବାବଦେ ବୈଠକଟି ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାର ପଶ୍ଚିମ ଓଡ଼ିଶା ବିଜୁଳି ବିତରଣ କମ୍ପାନୀ ଟିପିଡବ୍ଲ୍ୟଡିଏଲ୍ ତରଫ ରକ୍ଷଣାବେକ୍ଷଣ କାମ ଲାଗି ଦୁଇଦିନ ବିଜୁଳି ଯୋଗାଣ ସାମୟିକ ଭାବେ ବନ୍ଦ ରହିବା। ଆଇବାକାଏଲ ମଙ୍ଗଳବାର ଆର୍ ମେ 1 ତାରିଖ ବୁଧବାର ସକାଳ 6 ବଜେନୁ 11 ବଜେ ତକ ଜିଲ୍ଲାର ରେଙ୍ଗାଲବେଡ଼ା, ଡଙ୍ଗାଘାଟ, ତାବଡ଼ା, ଖିଲେଇ, ମିର୍ଗିଡ଼ିଆ ଆର୍ ଗୋହିରା ଇଲାକାନ ବିଦ୍ୟୁତ୍ ସେବା ବନ୍ଦ ରହିବା। ସମ୍ଭଲପୁର ଜିଲ୍ଲା ସଦର ଥାନା ଇଲାକାର କେନ୍ଘାଟିନ ଗୋଟିଏ ସଡ଼କ ଦୁର୍ଘଟଣାଟି ଦୁଇଜଣ ବାଇକ୍ ଆରୋହୀଙ୍କର ଜୀବନ ଯାଇଛେ। ଗୋଟିଏ ବାଇକ୍ ଥି ଦୁଇଜଣ ଯାଉଥିବା ବେଳେ କଣ୍ଟେନର ସାଙ୍ଗେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛେ। ସୁନ୍ଦରଗଡ଼ ଜିଲ୍ଲାର 5 ନମ୍ବର କ୍ଷେପେ ଆଇବା ମାସର 20 ତାରିଖ ଦିନ ବିଧାନସଭା ଆଉ ଲୋକସଭା ଲାଗି ମତଦାନ ହେବା। ଏତାର ଆଘନୁ ଭୋଟରମାନଙ୍କର ଭିତରେ ଭୋଟ୍ ଦେବାର ଲାଗି ତହକ ବଢ଼ାବାରକେ ଜିଲ୍ଲା ପ୍ରଶାସନ ତରଫ ଗୋଟିଏ ମିନି ମାରାଥନ କରାଯାଇଛେ। ଉତ୍ତର ପଶ୍ଚିମ ପଶ୍ଚିମ ସୁଖା ପବନ ଆର୍ ଜବର ଖରା ଲାଗି ଆଇବା 4-5 ଦିନ ତକ ରାଜ୍ୟର କେତେଟା ଜିଲ୍ଲାନ ତାତି ସ୍ୱାଭାବିକଠାନୁ 3-4 ଡିଗ୍ରୀ ସେଲ୍ସିୟସ୍ ଅତ୍କାର ହେବା। ଏ ବାବଦେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫ ସୂଚନା ମିଳିଛେ। ଜହ ଖରାକେ ନଜରଥି ରଖିକରି ଆଇବାକାଲି ବୌଦ୍ଧ, ଅନୁଗୁଳ ଆର୍ ଢେଙ୍କାନାଳ ସହିତ 9ଟା ଜିଲ୍ଲାକେ ରେଡ୍ ଆଲର୍ଟ ଜାରି କରାଯାଇଛେ। ଜବର ଖରାକେ ନଜରଥି ରଖିକରି ସ୍ୱତନ୍ତ୍ର ରିଲିଫ୍ କମିଶନର ତରଫ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାରକେ ଚିଠି ଲେଖାଯାଇଛେ। ସେଆଡ଼େ ଆଜି ବାରିପଦାନ ରାଜ୍ୟର ସବୁନୁ ଜହତାତି 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା 32ଟା ସହରନ 40 ଡିଗ୍ରୀ ସେଲ୍ସିୟସ୍ ନୁ ଅତ୍କା ଆର୍ 5ଟା ସହରନ ଦିନର ଜହତାତି 44 ଡିଗ୍ରୀ ନୁ ଅତ୍କା ରେକର୍ଡ କରାଇଛେ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଆର୍ ଭୁବନେଶ୍ୱର ଲୋକସଭା ଆସନ ସହିତ 42ଟା ବିଧାନସଭା ଆସନ ଲାଗି ଆଜି ବାହାରିଲା ବିଜ୍ଞପ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ଅଭିଯୋଗ ମାମଲାର ରାୟକେ ସଂରକ୍ଷିତ ରଖିଲେ ଓଡ଼ିଶା ହାଇକୋର୍ଟ। ମୁନୁଷର ଆଭ୍ୟନ୍ତରୀଣ କଳାର ସୃଜନଶୀଲ ରୂପକେ ତହକାବାର ଲାଗି ଆଜି ପାଳନ କରାଯାଉଛେ ଆନ୍ତର୍ଜାତୀୟ ନୃତ୍ୟ ଦିବସ। ଆଉ ରାଜ୍ୟର କେତେଟା ଜିଲ୍ଲାନ ଆଇବା 4-5 ଦିନ ତକ ସ୍ୱାଭାବିକଠାନୁ 3-4 ଡିଗ୍ରୀ ସେଲ୍ସିୟସ୍ ଅତ୍କାର ହେବା ତାତି। ଆଜିର ଆଞ୍ଚଳିକ ଖବରର ଶେଷ ହେଲା। ଜୁହାର।